ओम शांति। 16/1/2025 प्रातः मुरली मीठे बच्चे जोगर चार्ट रख जेतिके जेतिके जोग युक्त स्थिति रे रहिबार अभ्यास हुई चलिबो सेते सेते पाप कटि चलिबो कर्मातीत अवस्था निकटतर होई जेबो। प्रश्न, जोगर चार्ट ठीक अछि कि नहीं, एहार चिन्हट क्यों चारोटी कथारु करा जाइथाय। उत्तर, एक आसामी व्यक्तित्व, दुई चाली चलन, तीन सेवा एवं चार खुशी। बाप दादा ई चारोटी कथा को देखी कही थांती कि यहांकर चार्ट ठीक अच्छे कि नहीं। जेऊ पिला माने म्यूजियम अथवा प्रदर्शनी बुझाइबार सेवारे रहुछंती ताहांकर चाली चलन राजकीय अटे। जो माने बहुत खुशी रे रहुछंती सेमानंकर निश्चिंत भावरे चार्ट ठीक थिबो। गीत, मुखड़ा देखले प्राणी, ओम शांति। पिला माने गीत सुनिले यहार अर्थ मध्य जानिबा उचित जे केते पाप बाकी रहिला, केते पुण्य जमा हेला, अर्थात आत्मा को स्वतोप्रधान हेबा पई केते समय बाकी रहिला, एबे केते पर्यंत पवित्र हुईछु, ए कथा तो बुझी पारुछ ना। चार्ट रे केही लेखुछंती, मु 2-3 घंटा बाबा को मने पकाउछे, केही पुणी लेखुछंती मु गोटिए घंटा मने पकाउछे, यह तो बहुत कम हुई गला। बाबा को कम समय मने पकाइले कम पाप कटिबो, एबे तो बहुत पाप अछे ना जहा कि कटी नाही। आत्मा को ही प्राणी बोली कहा जाए, तेणु एबे बाबा कहुछंती हे आत्मा निजो को पचारो एही हिसाब रे केते पाप कटी थिवो। चार्ट द्वारा जणा पड़ी थाए आमे केते पुण्य आत्मा हुई छो। ए कथा तो बाबा बुझाउछंती जे अंतिम समय रे ही कर्मातीत अवस्था हेबो। बाबा को मने पकाइबार अभ्यास होइगले पुणी अधिक पाप कटिबारे लागिबो। निजर जांच करिबा दरकार जे मु बाबांकर स्मृति रे केते समय रहुछे, एथिरे गप मारिबार कोनोसी कथा ही नाही। एठारे तो निजर जांच करिबा को हेबो। निजर चार्ट रखि बाबांको देले बाबा तुरंत कही पारिबे जे एही चार्ट ठीक अछे ना नाही। आसामी चाली चलनी सेवा ओ खुशी को देखि बाबा तुरंत बुझि जानती जे यांकर चार्ट किपरि थिबो। निरंतर स्मृति केउ संतान मानंकर रहुथिबो, जेउ माने म्यूजियम अथवा प्रदर्शनी रो सेवारे रहुछंती। म्यूजियम को तो सारा दिन जीवा आसीबा लागी रही थाए, दिल्ली को तो बहुत आसीबे, बारंबार बाबांकर परिचय देवा को पड़िबो। धरी नियो कहा को तुमे कहुछो विनाश हेबा पई आ अल्प वर्ष बाकी अछे, सेमाने कहुछंती एहा किपरि होई पारिबो, तुरंत करिबा दरकार, ए कथा आमे कहु ना, भगवान उबाच अटे ना। भगवान उवाच तो निश्चिंत सत्य ही हेबो ना, सेथिपाई बाबा बुझाउछंती बारंबार कुह यहा शिव बाबांकर श्रीमत अटे, आमे कहू नाहू श्रीमत तांकर अटे, से ही सत्य अटंती। प्रथमे प्रथमे तो बाबांकर परिचय निश्चिंत देवाकु पड़िबो, सेथिपाई बाबा कहुछंती प्रत्येक चित्र रे लेखि दियो शिव भगवान उवाच, से तो सठिक ही कहिबे। आमे कण जानिथिलु कि बाबा कहुथिबारु आमे कहुछु। बेले बेले खबर कागजरे मध्यम बाहर करिथांती जे अमुक भविष्यतवाणी करिछंती जे विनाश जल्दी हेबो। वर्तमान तो तमे बेहद पारलौकिक बाबांकर संतान अट, प्रजापिता ब्रह्मा कुमार कुमारी तो बेहदर अटंती ना। तुमे कहुछो आमे बेहद बाबांकर संतान अटु, से ही पतित पावन ज्ञान सागर अटंती। प्रथमे एही कथा बुझाई पक्का करी पुणी आगो को बुझाइबा उचित। शिव बाबा एक कथा कहुछंती जादव कौरव आदि मानंकर विनाश काले विपरीत बुद्धि। शिव बाबांकर नाम बारंबार कहिथिले एहा द्वारा पिला मानंकर ही कल्याण हेबो एवं ताहा सहित शिव बाबांकर स्मृति मध्य रहिबो। बाबा जहा तुमको बुझाउछंती ताहा तुमे पुणी अन्य मानंकु बुझाई चालो। केते सेवाधारी मानंकर चार्ट भलो रहुथिबो, सेमाने सारा दिन 8 घंटा सेवारे व्यस्त रही थांती, अति बेसी रे 1 घंटा विश्राम नेउथिबे, तथापि 7 घंटा तो सेवारे रही थांती ना। ତେଣୁ ବୁଝିବା ଦରକାର ଯେ ତାଙ୍କର ବି କର୍ମ ବହୁତ ବିନାଶ ହେଉଥିବ। ବହୁତଙ୍କୁ ଘଡ଼ି ଘଡ଼ି ବାବାଙ୍କର ପରିଚୟ ଦେଉଛନ୍ତି, ତେଣୁ ଏପରି ସେବାଧାରୀ ସନ୍ତାନମାନେ ନିଶ୍ଚିନ୍ତ ଭାବେ ବାବାଙ୍କର ମଧ୍ୟ ପ୍ରିୟ ହୋଇଥାନ୍ତି। ବାବା ଦେଖୁଛନ୍ତି ଇଏ ତ ଅନେକଙ୍କର କଲ୍ୟାଣ କରୁଛନ୍ତି, ରାତି ଦିନ ୟାଙ୍କର ଏହି ଚିନ୍ତନ ରହିଛି। ମୋତେ ଅନେକଙ୍କର କଲ୍ୟାଣ କରିବାକୁ ହେବ। ବହୁତଙ୍କର କଲ୍ୟାଣ କରିବାର ଅର୍ଥ ନିଜର କଲ୍ୟାଣ କରିବା। ସେମାନଙ୍କୁ ହିଁ ବୃତ୍ତି ମିଳିବ ଯିଏ ବହୁତଙ୍କର କଲ୍ୟାଣ କରୁଛନ୍ତି। ଏହା ହିଁ ପିଲାମାନଙ୍କର ଧନ୍ଦା ଅଟେ। ଶିକ୍ଷକ ହୋଇ ଅନେକଙ୍କୁ ରାସ୍ତା ବତାଇବାକୁ ହେବ। ପ୍ରଥମତଃ ଏହି ଜ୍ଞାନକୁ ପୂରା ଧାରଣ କରିବାକୁ ପଡ଼ିବ। କାହାର କଲ୍ୟାଣ କରୁ ନଥିଲେ ବୁଝାଯାଏ ୟାଙ୍କର ଭାଗ୍ୟରେ ନାହିଁ। ପିଲାମାନେ କହୁଛନ୍ତି ବାବା ଆମକୁ ଚାକିରିରୁ ମୁକ୍ତ କର, ଆମେ ଏହି ସେବାରେ ଲାଗିଯିବୁ। ବାବା ମଧ୍ୟ ଦେଖିବେ ବାସ୍ତବରେ ଇଏ ସେବା ଯୋଗ୍ୟ ବି ଅଟନ୍ତି ଏବଂ ବନ୍ଧନ ମୁକ୍ତ ମଧ୍ୟ ଅଟନ୍ତି। ତେବେ ଯାଇ କହିବେ ଭଲେ 500,000 ରୋଜଗାର କରିବା ଅପେକ୍ଷା ଏହି ସେବାରେ ଲାଗି ବହୁତଙ୍କର କଲ୍ୟାଣ କର, ଯଦି ବା ତୁମେ ବନ୍ଧନ ମୁକ୍ତ ଅଛ। ତେବେ ବି ବାବା ସେବା କରିବାର ଯୋଗ୍ୟତା ଥିବାରେ ଦେଖିଲେ ହିଁ ରାୟ ଦେବେ। ସେବାଧାରୀ ସନ୍ତାନମାନଙ୍କୁ ତ ବହୁତ ସ୍ଥାନକୁ ଡାକିଥାନ୍ତି, ସ୍କୁଲରେ ଛାତ୍ରମାନେ ପଢ଼ିଥାନ୍ତି ନା। ଏହା ମଧ୍ୟ ପାଠ ପଢ଼ା ଅଟେ, ଏହା କୌଣସି ସାଧାରଣ ମତ ନୁହେଁ। ସତ୍ ଅର୍ଥାତ୍ ଯିଏ ସତ୍ୟ କହିଥାନ୍ତି। ଆମେ ଶ୍ରୀମତ ଅନୁସାରେ ଆପଣଙ୍କୁ ଏ କଥା ବୁଝାଉଛୁ, ଈଶ୍ୱରଙ୍କର ମତ ଏବେ ହିଁ ତୁମକୁ ମିଳୁଛେ। ବାବା କହୁଛନ୍ତି ତୁମକୁ ଘରକୁ ଫେରିବାକୁ ହେବ, ଏବେ ଅବିନାଶୀ ସୁଖର ସମ୍ପତ୍ତି ନିଅ। କଳ୍ପ କଳ୍ପ ତୁମକୁ ସମ୍ପତ୍ତି ମିଳି ଆସୁଛି, କାହିଁକି ନା ସ୍ୱର୍ଗର ସ୍ଥାପନା ତ କଳ୍ପ କଳ୍ପ ହେଉଛି ନା। ଏ କଥା କେହି ଜାଣିନାହାନ୍ତି ଯେ ଏହି ସୃଷ୍ଟିଚକ୍ର 5,000 ବର୍ଷର ଅଟେ। ମନୁଷ୍ୟ ତ ବିଲକୁଲ ହିଁ ଘୋର ଅନ୍ଧକାରରେ ଅଛନ୍ତି, ତୁମେ ଏବେ ସମ୍ପୂର୍ଣ୍ଣ ଆଲୋକରେ ଅଛ। ସ୍ୱର୍ଗର ସ୍ଥାପନା ତ ବାବା ହିଁ କରିବେ। ଏ କଥା ତ ଗାୟନ ରହିଛି ଯେ ପାଳ ଗଦାରେ ନିଆଁ ଲାଗିଗଲାଣି, ତେବେ ମଧ୍ୟ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି। ତୁମେମାନେ ଜାଣିଛ ବେହଦର ପିତା ଜ୍ଞାନର ସାଗର ଅଟନ୍ତି, ସର୍ବୋଚ୍ଚ। ବାବାଙ୍କର କର୍ତ୍ତବ୍ୟ ମଧ୍ୟ ସର୍ବୋଚ୍ଚ ଅଟେ। ଏପରି ନୁହେଁ ଯେ ଈଶ୍ୱର ତ ସମର୍ଥ ଅଟନ୍ତି, ଯାହା ଚାହିଁବେ ତାହା କରିପାରିବେ ନା। ଏପରି ଅନାଦି ଡ୍ରାମା ତିଆରି ହୋଇଛି, ସବୁକିଛି ଡ୍ରାମା ଅନୁସାରେ ହିଁ ଚାଲୁଛି। ଯୁଦ୍ଧ ସମୟରେ କେତେ ମୃତ୍ୟୁବରଣ କରୁଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏଥିରେ ଭଗବାନ କ'ଣ କରିପାରିବେ? ଭୂମିକମ୍ପ ଇତ୍ୟାଦି ହେଲେ କେତେ ଚିତ୍କାର କରିଥାନ୍ତି, ହେ ଭଗବାନ! କିନ୍ତୁ ଭଗବାନ କ'ଣ କରିପାରିବେ? ଭଗବାନଙ୍କୁ ତ ତୁମେ ଡାକୁଛ, ଆସି ବିନାଶ କର। ତୁମେ ତାକୁ ପତିତ ଦୁନିଆକୁ ଡାକୁଛ, କହୁଛ ନୂଆ ଦୁନିଆର ସ୍ଥାପନା କରି ସମସ୍ତଙ୍କର ବିନାଶ କର। ମୁଁ କରୁନାହିଁ, ଏହା ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ରକ୍ତର ହୋଲି ଖେଳ ହେବ, ଏଥିରେ ରକ୍ଷା କରିବାର କୌଣସି କଥା ହିଁ ନାହିଁ। ତୁମେ କହୁଛ ଦୁନିଆକୁ ପବିତ୍ର କର, ତେବେ ନିଶ୍ଚିନ୍ତ ପତିତ ଆତ୍ମାମାନେ ଯିବେ ନା? କେହି କେହି ତ ବିଲକୁଲ ବୁଝୁନାହାନ୍ତି, ଶ୍ରୀମତର ଅର୍ଥ ମଧ୍ୟ ବୁଝୁନାହାନ୍ତି। ଭଗବାନ କ'ଣ କିଛି ହେଲେ ବୁଝିପାରୁନାହାନ୍ତି। କୌଣସି ପିଲା ଯଦି ଠିକରେ ପାଠ ନ ପଢ଼ନ୍ତି, ତେବେ ମାତା ପିତା କୁହନ୍ତି ତୁମେ ତ ପଥର ବୁଦ୍ଧି ଅଟ। ସତ୍ୟ ଯୁଗରେ ତ ଏପରି କହିବେ ନାହିଁ, କଳି ଯୁଗରେ ହିଁ ପଥର ବୁଦ୍ଧି ହୋଇଯାଇଛନ୍ତି। ଏଠାରେ କେହି ପାରସମଣି ଭଳି ବୁଦ୍ଧି ହୋଇପାରିବେ ନାହିଁ। ଆଜିକାଲି ତ ଦେଖ ମନୁଷ୍ୟମାନେ କ'ଣ କ'ଣ ସବୁ କରି ଚାଲିଛନ୍ତି। ଅପ୍ସୋପଚାରରେ ଗୋଟିଏ ହୃଦୟ ହାର୍ଟ ବାହାର କରି ଆଉ ଗୋଟିଏ ରୋପଣ କରିଦେଉଛନ୍ତି। ଆଚ୍ଛା, ଏତେ ମେହନତ କରି ଏପରି କଲ, କିନ୍ତୁ ଏହା ଦ୍ୱାରା ଲାଭ କ'ଣ? ଅତିଶେଷରେ ଆଉ ଅଳ୍ପ କିଛି ଦିନ ଅଧିକ ବଞ୍ଚି ରହିବ। ବହୁତ ରିଧି ସିଦ୍ଧି ତନ୍ତ୍ର ବିଦ୍ୟା ଶିଖି ଆସୁଛନ୍ତି, ଫାଇଦା ତ କିଛି ହେଉନାହିଁ। ସେଥିପାଇଁ ଭଗବାନଙ୍କୁ ମନେ ପକାଉଛନ୍ତି ଯେ ଆସି ଆମକୁ ପବିତ୍ର ଦୁନିଆର ମାଲିକ କର। ଆମେ ପତିତ ଦୁନିଆରେ ରହି ବହୁତ ଦୁଃଖୀ ହୋଇଯାଇଛୁ, ସତ୍ୟ ଯୁଗରେ ତ କୌଣସି ରୋଗ ହେବ ନାହିଁ କି ଦୁଃଖର କୌଣସି କଥା ରହିବ ନାହିଁ। ଏବେ ବାବାଙ୍କ ଦ୍ୱାରା ତୁମେ କେତେ ଉଚ୍ଚପଦ ପ୍ରାପ୍ତ କରୁଛ, ଏଠାରେ ମଧ୍ୟ ମନୁଷ୍ୟ ପାଠପଢ଼ା ଦ୍ୱାରା ହିଁ ଉଚ୍ଚ ଡିଗ୍ରୀ ପ୍ରାପ୍ତ କରୁଛନ୍ତି, ବହୁତ ଖୁସିରେ ରହୁଛନ୍ତି। ତୁମେ ସନ୍ତାନମାନେ ବୁଝୁଛ, ଏମାନେ ତ ଆଉ ଅଳ୍ପ ଦିନ ବଞ୍ଚିବେ, ମୁଣ୍ଡ ଉପରେ ବହୁତ ପାପର ବୋଝା ରହିଛି, ବହୁତ ଦଣ୍ଡ ଭୋଗ କରିବେ। ନିଜକୁ ପତିତ କହୁଛନ୍ତି ନା, ବିକାରଗ୍ରସ୍ତ ହେବାକୁ ପାପ ବୋଲି ଭାବୁନାହାନ୍ତି। ପାପ ଆତ୍ମା ତ ହେଉଛନ୍ତି ନା କହୁଛନ୍ତି ଗୃହସ୍ଥ ଆଶ୍ରମ ତ ଅନାଦି କାଳରୁ ଚାଲି ଆସୁଛେ। ତାକୁ ବୁଝାଇ ଦିଆଯାଉଛି ସତ୍ୟ ଯୁଗ ତ୍ରେତା ଯୁଗରେ ହିଁ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା, ସେଠାରେ ପାପ ଆତ୍ମାମାନେ ନଥିଲେ। ଏଠାରେ ପାପ ଆତ୍ମାମାନେ ଅଛନ୍ତି, ସେଥିପାଇଁ ଦୁଃଖୀ ହେଇଯାଉଛନ୍ତି। ଏଠାରେ ତ ଅଳ୍ପ କାଳର ସୁଖ ରହିଛି, ରୋଗ ହେଲା ଏବଂ ମୃତ୍ୟୁବରଣ କଲେ। ମୃତ୍ୟୁ ତ ପାଟି ଖୋଲି କରି ଛିଡ଼ା ହୋଇଛି, ଅଚାନକ ହୃତଘାତ ହେଇଯାଉଛି। ଏଠାରେ ତ ସୁଖ କାକବିଷ୍ଠା ସମାନ, ସେଠାରେ ତ ତୁମକୁ ଅସରନ୍ତି ସୁଖ ମିଳିବ। ତୁମେ ସାରା ବିଶ୍ୱର ମାଲିକ ହେଉଛ, କୌଣସି ବି ପ୍ରକାରର ଦୁଃଖ ହେବ ନାହିଁ, ନା ଗରମ ହେବ ନା ଥଣ୍ଡା ହେବ, ସର୍ବଦା ବସନ୍ତ ଋତୁ ରହିବ। ତତ୍ତ୍ୱ ମଧ୍ୟ ବ୍ୟବସ୍ଥିତ ହୋଇ ରହିବେ, ସ୍ୱର୍ଗ ତ ସ୍ୱର୍ଗ ହିଁ ଅଟେ, ଏଥିରେ ରାତି ଦିନର ଫରକ ରହିଛି। ତୁମେ ସ୍ୱର୍ଗର ସ୍ଥାପନା କରିବା ପାଇଁ ବାବାଙ୍କୁ ଡାକୁଛ, କହୁଛ ଆସି ପବିତ୍ର ଦୁନିଆର ସ୍ଥାପନା କର, ଆମକୁ ପବିତ୍ର କର। ତେଣୁ ପ୍ରତ୍ୟେକ ଚିତ୍ରରେ ଶିବ ଭଗବାନ ଉବାଚ ଲେଖା ହେବା ଉଚିତ, ଏହାଦ୍ୱାରା ସବୁବେଳେ ଶିବ ବାବା ମନେ ପଡ଼ିବେ, ଜ୍ଞାନ ମଧ୍ୟ ଦେଇ ଚାଲିବେ। ମ୍ୟୁଜିୟମ ଅଥବା ପ୍ରଦର୍ଶନୀରେ ସେବାରେ ଜ୍ଞାନ ଯୋଗ ଉଭୟ ଏକତ୍ର ଚାଲିଥାଏ। ଯୋଗରେ ରହିବା ଦ୍ୱାରା ନିଶା ବଢ଼ିବ, ତୁମେ ପବିତ୍ର ହୋଇ ସାରା ବିଶ୍ୱକୁ ପବିତ୍ର କରୁଛ। ଯେତେବେଳେ ତୁମେ ପବିତ୍ର ହୋଇଯିବ ସେତେବେଳେ ନିଶ୍ଚିନ୍ତ ତୁମ ପାଇଁ ସୃଷ୍ଟି ମଧ୍ୟ ପବିତ୍ର ହେବା ଦରକାର। ଶେଷ ସମୟରେ ବିନାଶର ସମୟ ହୋଇଥିବା କାରଣରୁ ସମସ୍ତଙ୍କର ହିସାବ କିତାବ ଚୁକ୍ତ ହୋଇଯିବ, ତୁମ ପାଇଁ କେତେ ନୂଆ ସୃଷ୍ଟିର ଉଦ୍ଘାଟନ କରିବାକୁ ପଡୁଛି। ପୁଣି ଶାଖା ଖୋଲି ଚାଲିଛି ପବିତ୍ର କରାଇବା ପାଇଁ ନୂଆ ଦୁନିଆ। ସତ୍ୟଯୁଗର ମୂଳଦୁଆ ତ ବାବାଙ୍କର ବିନା କେହି ପକାଇ ପାରିବେ ନାହିଁ, ତେଣୁ ଏଭଳି ବାବାଙ୍କୁ ମନେ ମଧ୍ୟ ପକାଇବା ଦରକାର। ତୁମେ ମ୍ୟୁଜିୟମ ଆଦିର ଉଦ୍ଘାଟନ ବଡ଼ ଲୋକଙ୍କର ଦ୍ୱାରା କରାଇଲେ ଅଧିକ ପ୍ରଚାର ହେବ, ଲୋକେ ମାନେ ଜାଣିବେ ଏଠାକୁ ଏମାନେ ମଧ୍ୟ ଆସୁଛନ୍ତି। କେହି କେହି କହୁଛନ୍ତି ତୁମେ ଲେଖିକରି ଦିଅ, ଆମେ କହିବୁ ଇଏ ମଧ୍ୟ ଭୁଲ ହୋଇଯାଉଛେ। ଭଲ ଭାବରେ ବୁଝି ମୌଖିକ ଭାବେ କହିବା ତ ବହୁତ ଭଲ, କେହି କେହି ତ ଭାଷଣ ମଧ୍ୟ ସଠିକ ହେବା ପାଇଁ ହାତ ଲେଖା ପଢ଼ି ଶୁଣାଇଥାନ୍ତି। ତୁମ ସନ୍ତାନମାନଙ୍କୁ ତ ମୌଖିକ ଭାବେ ବୁଝାଇବାକୁ ପଡ଼ିବ, ତୁମ ଆତ୍ମାରେ ତ ସମସ୍ତ ଜ୍ଞାନ ରହିଛି ନା। ପୁଣି ତୁମେ ଅନ୍ୟମାନଙ୍କୁ ଦେଉଛ, ଯାହାଦ୍ୱାରା ପ୍ରଜାମାନଙ୍କର ବୃଦ୍ଧି ହୋଇ ଚାଲିଛି, ଲୋକ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି ନା, ସବୁ ଜିନିଷ ବଢ଼ି ଚାଲିଛି। ସାରା ବୃକ୍ଷ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି, ଯେଉଁମାନେ ଆମ ଧର୍ମର ହୋଇଥିବେ ସେମାନେ ବାବାଙ୍କୁ ଜାଣିଯିବେ, କ୍ରମାନୁସାରେ ତ ରହିବେ ନା, ସମସ୍ତେ ଏକାପରି ପଢ଼ିପାରିବେ ନାହିଁ, କେହି ତ ଶହେ ନମ୍ବରରୁ ଏକ ନମ୍ବର ମଧ୍ୟ ପାଇବେ। ଅଳ୍ପ ଶୁଣିଲେ ଏକ ମାର୍କ ମିଳିଗଲା ତେବେ ସ୍ୱର୍ଗକୁ ଚାଲିଯିବେ, ଏହା ହେଉଛି ବେହଦର ପାଠ ପଢା, ଯାହାକୁ ବେହଦର ବାବା ହିଁ ପଢ଼ାଉଛନ୍ତି। ଯେଉଁମାନେ ଏହି ଧର୍ମର ହୋଇଥିବେ ସେମାନେ ବାବାଙ୍କର ହୋଇଯିବେ। ପ୍ରଥମେ ତ ସମସ୍ତଙ୍କୁ ନିଜର ମୁକ୍ତିଧାମ ଘରକୁ ଯିବାକୁ ହେବ, ପୁଣି କ୍ରମାନୁସାରେ ଏଠାକୁ ଆସି ଚାଲିବେ। କେହି କେହି ତ ତ୍ରେତାର ଅନ୍ତରେ ମଧ୍ୟ ଆସିବେ, ଯଦିଓ ବ୍ରାହ୍ମଣ ହେବେ କିନ୍ତୁ ସବୁ ବ୍ରାହ୍ମଣ ସତ୍ୟଯୁଗକୁ ଯିବେ ନାହିଁ, ତ୍ରେତାର ଶେଷ ପର୍ଯ୍ୟନ୍ତ ମଧ୍ୟ ଆସିବେ, ଏ କଥା ବୁଝିବା ଦରକାର। ବାବା ଜାଣିଛନ୍ତି ରାଜଧାନୀ ସ୍ଥାପନ ହେଉଛି, ସମସ୍ତେ ଏକାଭଳି ହୋଇପାରିବେ ନାହିଁ, ରାଜଧାନୀରେ ତ ଭିନ୍ନ ଭିନ୍ନ ପ୍ରକାରର ପଦ ଦରକାର ନା। ପ୍ରଜାଙ୍କୁ ବାହାରବାଲା କୁହାଯାଏ, ବାବା ବୁଝାଇଥିଲେ ସେଠାରେ ମନ୍ତ୍ରୀ ଆଦିର ଆବଶ୍ୟକତା ପଡ଼ିବ ନାହିଁ, ସେମାନଙ୍କୁ ଏବେ ଶ୍ରୀମତ ମିଳିଯାଇଛି ଯାହାଦ୍ୱାରା ଏପରି ହେଉଛନ୍ତି। ସେମାନେ କାହାଠାରୁ ରାୟ ନେବେ ନାହିଁ, ମନ୍ତ୍ରୀ ଆଦି କେହି ରହିବେ ନାହିଁ। ପୁଣି ଯେତେବେଳେ ପତିତ ହେବେ ସେତେବେଳେ ଜଣେ ମନ୍ତ୍ରୀ ଜଣେ ରାଜାରାଣୀ ରହିବେ, ଏବେ ତ କେତେ ମନ୍ତ୍ରୀ ରହିଛନ୍ତି। ଏଠାରେ ତ ପଞ୍ଚାୟତୀ ରାଜ୍ୟ ଚାଲିଛି ନା, ଜଣଙ୍କର ମତ ଅନ୍ୟ ଜଣଙ୍କ ସହିତ ମିଶୁ ନାହିଁ, ଜଣଙ୍କ ସହିତ ବନ୍ଧୁତା ରଖ ବୁଝାଅ ତେବେ ସିଏ କାମ କରିଦେବେ। ଅନ୍ୟ କେହି ଯଦି ଆସିଲେ ତାଙ୍କ ମନକୁ ତୁମ କଥା ଯଦି ପସନ୍ଦ ନ ଆସିଲା ତେବେ କାମକୁ ଆହୁରି ବିଗାଡ଼ିଦେବେ, ଜଣଙ୍କର ବୁଦ୍ଧି ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ, ସେଠାରେ ତ ତୁମର ସବୁ କାମନା ପୂର୍ଣ୍ଣ ହୋଇଯିବ। ତୁମେ କେତେ ଦୁଃଖ ଭୋଗ କରିଛ, ଏହାର ନାମ ହିଁ ହେଉଛି ଦୁଃଖଧାମ। ଭକ୍ତି ମାର୍ଗରେ କେତେ ଧକ୍କା ଖାଇଛ, ଏହା ମଧ୍ୟ ଡ୍ରାମା ଅଟେ। ଯେତେବେଳେ ଦୁଃଖୀ ହୋଇଯାଇଛନ୍ତି ସେତେବେଳେ ବାବା ଆସି ସୁଖର ସମ୍ପତ୍ତି ଦେଉଛନ୍ତି, ବାବା ତୁମର ବୁଦ୍ଧିକୁ ଖୋଲି ଦେଇଛନ୍ତି। ମନୁଷ୍ୟ ମାନେ ତ କହୁଛନ୍ତି ସାହୁକାର ମାନଙ୍କର ନିମନ୍ତେ ଏହା ସ୍ୱର୍ଗ ଏବଂ ଗରିବ ମାନଙ୍କ ପାଇଁ ନର୍କ ଅଟେ। ତୁମେ ଯଥାର୍ଥ ଭାବେ ଜାଣିଛ ସ୍ୱର୍ଗ କାହାକୁ କୁହାଯାଏ। ସତ୍ୟ ଯୁଗରେ କେହି ଦୟାର ସାଗର କେହି ଡାକିବେ ନାହିଁ। ଏଠାରେ ଡାକୁଛନ୍ତି ଦୟାକର, ମୁକ୍ତ କର। ବାବା ହିଁ ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମ ନେଇଯାଇଥାନ୍ତି। ଅଜ୍ଞାନ କାଳରେ ତୁମେ ମଧ୍ୟ କିଛି ଜାଣିନଥିଲ। ଯିଏ ନମ୍ବର ୱାନ୍ ତମ ପ୍ରଧାନ ହୋଇଥିଲେ ସିଏ ପୁଣି ନମ୍ବର ୱାନ୍ ସତୋ ପ୍ରଧାନ ହୋଇଥାନ୍ତି। ବ୍ରହ୍ମା ବାବା ନିଜର ବଡ଼ିମା କରୁନାହାନ୍ତି, ବଡ଼ ପଣିଆ ତ ଜଣଙ୍କର ହିଁ ଅଟେ। ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ସିଏ ହିଁ ଏପରି କରିଛନ୍ତି ନା। ସିଏ ସର୍ବୋଚ୍ଚ ଭଗବାନ ଅଟନ୍ତି, ସିଏ ଆମକୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି। ବାବା କହୁଛନ୍ତି ସମସ୍ତେ ତ ଶ୍ରେଷ୍ଠ ହୋଇପାରିବେ ନାହିଁ, ତଥାପି ମଧ୍ୟ ପୁରୁଷାର୍ଥ କରିବାକୁ ପଡ଼ିବ। ଠାକୁର, ତୁମେ ନରରୁ ନାରାୟଣ ହେବା ପାଇଁ ହିଁ ଆସିଛ। କହୁଛନ୍ତି ବାବା ଆମେ ତ ସ୍ୱର୍ଗର ବାଦଶାହି ନେବୁ, ଆମେ ସତ୍ୟ ନାରାୟଣର ସତ୍ୟ କଥା ଶୁଣିବାକୁ ଆସିଛୁ। ବାବା କହୁଛନ୍ତି ଆଚ୍ଛା, ତୁମ ମୁଖରେ ଗୁଲାବ ଅର୍ଥାତ୍ ତୁମ ତୁଣ୍ଡ ସୁତୁଣ୍ଡ ହେଉ, ସେଥିପାଇଁ ମେହନତ କର। ସମସ୍ତେ ତ ଲକ୍ଷ୍ମୀ ନାରାୟଣ ହୋଇପାରିବେ ନାହିଁ, ଏହି ରାଜଧାନୀ ଏବେ ସ୍ଥାପନା ହେଉଛେ। ରାଜବଂଶର ପ୍ରଜାବଂଶର ତ ବହୁତ ଆତ୍ମା ଦରକାର ନା। ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, କହୁଛନ୍ତି, ପୁଣି ଛାଡ଼ି ଚାଲି ଯାଉଛନ୍ତି, ପୁଣି ଫେରି ମଧ୍ୟ ଆସୁଛନ୍ତି। ଯେଉଁ ପିଲାମାନେ ନିଜର କିଛି ନା କିଛି ଉନ୍ନତି କରୁଛନ୍ତି ତେବେ ସିଏ ଉପରକୁ ଚଢୁଛନ୍ତି, ଗରିବମାନେ ହିଁ ସମର୍ପଣ ହୋଇଥାନ୍ତି। ଦେହ ସହିତ ଆଉ କିଛି ମଧ୍ୟ ମନେ ନ ପଡ଼ୁ, ଏହା ବହୁତ ବଡ଼ ଲକ୍ଷ୍ୟ ଅଟେ। ଯଦି କାହା ସହିତ ସମ୍ବନ୍ଧ ଯୋଡ଼ି ହୋଇଥିବ ତେବେ ସେ ନିଶ୍ଚିନ୍ତ ମନେ ପଡ଼ିବେ। ବାବାଙ୍କର କ'ଣ ମନେ ପଡ଼ିବ? ସାରା ଦିନ ବେହଦରେ ହିଁ ବୁଦ୍ଧି ରହିଥାଏ, କେତେ ପରିଶ୍ରମ କରିବାକୁ ପଡ଼ୁଛି। ବାବା କହୁଛନ୍ତି ମୋ ପିଲାମାନଙ୍କର ମଧ୍ୟରେ ଉତ୍ତମ, ମଧ୍ୟମ, କନିଷ୍ଠ ମଧ୍ୟ ଅଛନ୍ତି। ଅନ୍ୟ କେହି ଆସିଲେ ବି ଜାଣିପାରନ୍ତି ଯେ ଇଏ ପତିତ ଦୁନିଆର ଅଟନ୍ତି, ତଥାପି ମଧ୍ୟ ଯଜ୍ଞର ସେବା କରୁଥିବାରୁ ସମ୍ମାନ ଦେବାକୁ ପଡ଼ିଥାଏ। ବାବା ଯୁକ୍ତିବାଜ ଅର୍ଥାତ୍ ଉପାୟ ବତାଇଲା ବାଲା ତ ଅଟନ୍ତି ନା, ନହେଲେ ଇଏ ତ ଶାନ୍ତିର ସ୍ତମ୍ଭ, ସର୍ବଶ୍ରେଷ୍ଠ ପବିତ୍ରତାର ସ୍ତମ୍ଭ ଅଟନ୍ତି, ଯେଉଁଠାରେ ହିଁ ପବିତ୍ରତାର ସାଗର ଶିବ ବାବା ବ୍ରହ୍ମାଙ୍କର ଶରୀରରେ ପ୍ରବେଶ କରି ସାରା ବିଶ୍ୱକୁ ପବିତ୍ର କରୁଛନ୍ତି। ଏଠାକୁ କେହି ପତିତ ଆସିପାରିବେ ନାହିଁ, କିନ୍ତୁ ବାବା କହୁଛନ୍ତି ମୁଁ ଆସିଛି ସବୁ ପତିତମାନଙ୍କୁ ପବିତ୍ର କରାଇବା ପାଇଁ, ଏହି ଖେଳରେ ମୋର ମଧ୍ୟ ପାର୍ଟ ରହିଛି। ଆଚ୍ଛା, ମିଠା ମିଠେ ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ନିଜର ଚାର୍ଟକୁ ଦେଖ, ଯାଞ୍ଚ କରିବାକୁ ହେବ କି ମୋ ଦ୍ୱାରା କେତେ ପୁଣ୍ୟର ଖାତା ଜମା ହେଉଛେ, ଆତ୍ମା କେତେ ସତୋପ୍ରଧାନ ହୋଇଛି। ସର୍ବଦା ଯୋଗଯୁକ୍ତ ହୋଇ ରହି ସବୁ ହିସାବ କିତାବକୁ ଯୁକ୍ତ କରିବାକୁ ହେବ। ଦୁସରା ପଏଣ୍ଟ, ପାଠପଢ଼ାରେ ବୃତ୍ତି ପାଇବା ପାଇଁ ଯୋଗ୍ୟ ସେବାଧାରୀ ହୋଇ ବହୁତଙ୍କର କଲ୍ୟାଣ କରିବାକୁ ହେବ, ବାବାଙ୍କର ପ୍ରିୟ ହେବାକୁ ପଡ଼ିବ, ଶିକ୍ଷକ ହୋଇ ବହୁତଙ୍କୁ ରାସ୍ତା ବତାଇବାକୁ ହେବ। ବରଦାନ, ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ସମ୍ପତ୍ତିର ଅଧିକାର ପ୍ରାପ୍ତ କରାଉଥିବା ଆକର୍ଷଣୀୟ ମୂରତ ପୁଅ ଫରିସ୍ତା ସ୍ୱରୂପର ଏଭଳି ଚମକଦାର ପୋଷାକ ପିନ୍ଧି ଦିଅ ଯାହାକି ବହୁତ ଦୂର ପର୍ଯ୍ୟନ୍ତ ଆତ୍ମାମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରୁଥିବ ଏବଂ ସମସ୍ତଙ୍କୁ ଭିକାରୀ ପଣିଆରୁ ମୁକ୍ତ କରାଇ ସମ୍ପତ୍ତିର ଅଧିକାରୀ କରିଦେବ। ଏଥିପାଇଁ ତୁମେମାନେ ଜ୍ଞାନର ମୂର୍ତ୍ତି, ଯୋଗର ମୂର୍ତ୍ତି ତଥା ସର୍ବଦିବ୍ୟ ଗୁଣର ମୂର୍ତ୍ତି ହୋଇ ଉଡ଼ିବା କଳାରେ ସ୍ଥିତ ରହିବାର ଅଭ୍ୟାସକୁ ବଢ଼ାଇ ଚାଲ। ତୁମମାନଙ୍କର ଉଡ଼ିବାର କଳା ସମସ୍ତଙ୍କୁ ଚାଲୁଥିବା ବୁଲୁଥିବା ଫରିସ୍ତା ତଥା ଦେବତା ସ୍ୱରୂପର ସାକ୍ଷାତକାର କରାଇବ। ଏହା ହିଁ ହେଉଛି ବିଧାତା ଏବଂ ବରଦାତା ପଣିଆର ସ୍ଥିତି। ସ୍ଲୋଗନ, ଅନ୍ୟମାନଙ୍କର ମନର ଭାବକୁ ଅର୍ଥାତ୍ ଉଦ୍ଦେଶ୍ୟକୁ ଜାଣିବା ପାଇଁ ହେଲେ ସର୍ବଦା ମନ୍ମନା ଭବର ସ୍ଥିତିରେ ସ୍ଥିତ ହୋଇ ରୁହ। ଅବ୍ୟକ୍ତ ଇସାରା 16 ତାରିଖ, ବ୍ୟକ୍ତିର ମାନସିକ ଶକ୍ତିର ବା ସଂକଳ୍ପର ଦର୍ପଣ ହେଲା ତାର ବାଣୀ ଏବଂ କର୍ମ। ଚାହେ ଅଜ୍ଞାନୀ ଆତ୍ମା ହେଇଥାଉ ବା ଜ୍ଞାନୀ ଆତ୍ମା ହୋଇଥାଉ, ଉଭୟଙ୍କର ସହିତ ସମ୍ବନ୍ଧ ସମ୍ପର୍କରେ ଆସିବା ସମୟରେ ତୁମର ବାଣୀ ଏବଂ କର୍ମ ଶୁଭ ଭାବନା ଏବଂ ଶୁଭ କାମନା ସମ୍ପନ୍ନ ହେବା ଉଚିତ। ତେବେ ଯେଉଁମାନଙ୍କର ମାନସିକ ସଂକଳ୍ପ ଶକ୍ତିଶାଳୀ ବା ଶୁଭ ହୋଇଥିବ ସେମାନଙ୍କର ବାଣୀ ଏବଂ କର୍ମ ସ୍ୱତଃ ହିଁ ଶକ୍ତିଶାଳୀ ଏବଂ ଶୁଭ ହୋଇଥିବ ଏବଂ ଶୁଭ ଭାବନା ଯୁକ୍ତ ହୋଇଥିବ। ତେବେ ମାନସିକ ସ୍ଥିତି ଶକ୍ତିଶାଳୀ ହେବାର ଅର୍ଥ ହେଲା ସେମାନଙ୍କର ଯୋଗ କରିବାର ଶକ୍ତି ଶ୍ରେଷ୍ଠ ହୋଇଥିବ, ଶକ୍ତିଶାଳୀ ହୋଇଥିବ ଏବଂ ସେମାନେ ସହଜ ଯୋଗୀ ହୋଇଥିବେ। ଓମ୍ ଶାନ୍ତି।